ପ୍ରଖ୍ୟାତ ଗାଳ୍ପିକ ରାଜକିଶୋର ରାୟଙ୍କର ଏକ ସୁପ୍ରସିଦ୍ଧ ଗଳ୍ପ ଆଚାର୍ଯ୍ୟ ଥିଲେ ବୋଲି। ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି। ତାଳଚେର ଠାରୁ ରେଳ ଲାଇନ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତି କରି ଆସୁଛି। ଏ ଲାଇନରେ ଗାଡ଼ିର ଗତି ବଡ଼ ମନ୍ଥର। ପ୍ରତି ଧୂମ ଫୁତକାରର ତାଳେ ତାଳେ କେତେ ଗୁଡ଼ିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡ଼ି ଆସୁଥିଲା। ଖଇରା ଭୂଇଁ ଉପରେ ରକ୍ତରଶ୍ମି ଝରାଇ ସୂର୍ଯ୍ୟ ତଳକୁ ଯାଉଥିଲେ। ଦୂରପଲ୍ଲୀ ଭିତରେ ଗୋଟିଏ ଦୁଇଟି ଗୋଧନ ଦଳ ମାଟି ଉଡ଼ାଇ ଯାଉଥିବାର ଦୃଶ୍ୟ ଦିଶି ଯାଉଥିଲା। ଟ୍ରେନ୍ ଭିତର କୋଠରୀ ଗୁଡ଼ିକରେ ପ୍ରଦୀପ ଜଳି ଉଠିଲାଣି। ଆରୋହୀମାନଙ୍କର ପୂର୍ବର ପାଉଁଶିଆ ମୁହଁ ଆଲୋକିତ ହୋଇଛି। ଚିହ୍ନିଲେ ଓଡ଼ିଶାର କୌଣସି କଲେଜର ଜଣେ ବିଜ୍ଞାନ ଅଧ୍ୟାପକ, ଓଡ଼ିଶାର କୌଣସି ଗୋଟିଏ ଗଡ଼ଜାତର ଜଣେ ଦେବାନ, ଓଡ଼ିଶାର କୌଣସି ଗାନ୍ଧୀ ଆଶ୍ରମର ଜଣେ କଂଗ୍ରେସ କର୍ମୀ ଓ ଓଡ଼ିଶାର କୌଣସି ତେଲ ମିଲ୍ର ଜଣେ ପୁଞ୍ଜିପତି ମାରୱାରୀ। ଆରୋହୀ ଭିତରେ ଏମାନଙ୍କୁ ମୁଁ ଆଗରୁ ଚିହ୍ନିଥିଲି। ସେମାନଙ୍କ ସହିତ ମୁଁ ଆଳାପ କରିଥିଲି। ଅଚିହ୍ନା ଲୋକଙ୍କ ଭିତରେ ମାନ୍ୟ ବ୍ୟକ୍ତି ବୋଧହୁଏ ନଥିଲେ, ଗୁଣୀ ବ୍ୟକ୍ତି ବି ନଥିଲେ। ଯେଉଁମାନେ ଥିଲେ ସେମାନେ ସବୁବେଳେ ନଥିଲା ପରି ଟ୍ରେନ୍ରେ ଯାତାୟାତ କରନ୍ତି। ଦେଖାଶୁଣା ଯିବ ଏମାନେ, କିନ୍ତୁ କେହି କେବେ ଏମାନଙ୍କୁ ଦୃଷ୍ଟି ଦିଅନ୍ତି ନାହିଁ। ଆଳାପ କଥା ଦୂରେ ଥାଉ। ଢାଉ ରଙ୍ଗର ଆଣ୍ଠୁ ଉପରକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧି ଚାରି ପାଞ୍ଚ ଜଣ ପୁରୁଷ ଓ ତାଙ୍କ ସଙ୍ଗେ ସେହିଭଳି ଦେହ ଘୋଡ଼ାଇ ଆଉ ଖଣ୍ଡେ ଖଣ୍ଡେ ଢାଉ ରଙ୍ଗର ଲୁଗା ପିନ୍ଧି ମାଇପି କେତେଜଣ ବସି ରହିଥିଲେ। ବେଞ୍ଚ ଉପରେ ନୁହେଁ, ତଳେ ଅଧପୋଡ଼ା ବିଡ଼ି, ଖଙ୍କାର, କଦଳୀ ଚୋପା, କୋବି ପତ୍ର, ପାନପିକ ଓ ସର୍ବୋପରି ନାକର ତରଳ ଦ୍ରବ୍ୟ ପଦାର୍ଥ ସମନ୍ୱୟ ଯେଉଁଠି ଗୋଟିଏ ଶଯ୍ୟା ପଡ଼ିଥିଲା ସେଇଠି ତାରି ଉପରେ ସେମାନେ ବସିଥିଲେ। ସେମାନେ ବଡ଼ କାକୁସ୍ଥ ଦେଖାଯାଉଥିଲେ। ସତେ କି କେହି ତାଙ୍କୁ କରୁଣା ଦେଖାଇ ଏତେ ବଡ଼ ଯାନରେ ବସିବାକୁ ଆଜ୍ଞା ଦେଇଛି। ତାଙ୍କୁ ଦଣ୍ଡେ ମୁଁ ଚାହିଁ ରହିଲି। ଏକ ପାଖେ ଅସ୍ତାୟମାନ ସୂର୍ଯ୍ୟର ରଶ୍ମି ସଞ୍ଚାରର ଅପୂର୍ବ ଶୋଭା, ଅନ୍ୟ ପାଖେ ଟ୍ରେନ୍ର ଏଇ ଆରୋହୀ ଦଳ। ସମ୍ବଲପୁର ଲରି ଷ୍ଟାଣ୍ଡ ପାଖ ଗଡ଼ଜାତର ଦେବାନଙ୍କ ସଙ୍ଗେ ପ୍ରଥମେ ଦେଖା ହୋଇଥିଲା। ସେ ମୋତେ ଚିହ୍ନି ନଥିଲେ, ପରେ ଚିହ୍ନିଲେ। ବୋଧହୁଏ କେହି ଜଣେ ସେଠାରେ ମୋର ପରିଚୟ କରାଇଦେଇଥିଲେ। ପରିଚୟ ଆଦ୍ୟ ପ୍ରାନ୍ତ ସୂକ୍ଷ୍ମ ଭାବରେ ଶେଷ ନ ହେଣୁ ଦେବାନ ସାହେବ ଏକ ପ୍ରକାର ଚିତ୍କାର କରି ଅତି ପାଖରେ ଛିଡ଼ା ହୋଇଥିବା ଜଣେ ଅଧବଦନା ଅଥଚ ଆଧୁନିକ ତରୁଣୀଙ୍କୁ ମୋତେ ଦେଖାଇ ଦେଇ କହିଲେ, ଆଲୋ ଆଭା, ଏ ଜଣେ ଲେଖକ, ନା ବୋଧହୁଏ ଶୁଣିଥିବୁ, ଏ ହେଉଛନ୍ତି ଶ୍ରୀ, ତୁ ବୋଧହୁଏ ତାଙ୍କ ବହି ତୁମ କ୍ଲାସ୍ରେ ପଢ଼ୁଥିବୁ। ଏଭଳି ଲୋକଙ୍କ ସଙ୍ଗେ ଦେଖା ହେବା ଭାଗ୍ୟର କଥା। ମୁଁ ଲଜ୍ଜିତ ହେଲି। ଆଭା ସଲଜ ଭାବ ଦେଖାଇଲେ। ତାଙ୍କର ବ୍ରୀଡ଼ା ଭାବ କାଟିଦେବା ପାଇଁ ମୋ ପ୍ରତି ତାଙ୍କର ମୃଦୁ ନମସ୍କାର ଧ୍ୱନି ତାଙ୍କୁ ସାହାଯ୍ୟ କଲା। ମୋର ସଙ୍କୋଚ ଭାବ କାଟିଦେବା ପାଇଁ ମୋର ପ୍ରତି ନମସ୍କାର ବାଣୀ ବୋଧହୁଏ ମୋତେ ସାହାଯ୍ୟ କଲା। ସମୟ ଥିଲେ ଚିନ୍ତା କରିଥାନ୍ତି, ମୋର ନାମ ସହିତ ଓଡ଼ିଶାର ବାତାବରଣ ଭିତରେ ଯେ ଗୋଟିଏ ଛୋଟ ବାୟୁମଣ୍ଡଳ ସମ୍ପୃକ୍ତ ଓ ଯାହା ଆକୁଞ୍ଚନ ଓ ସକୁଞ୍ଚନ ଓଡ଼ିଶାର ବହୁ କ୍ଷେତ୍ରରେ ମାର୍ଜିତ ହେଉ ବା ଅମାର୍ଜିତ ହେଉ ଦୃଷ୍ଟ ହୁଏ, ତାହା କେତେଦୂର ଆଭାର କୁସୁମ କୋମଳ ହୃଦୟକୁ ବିମଥିତ କରିପାରିଛି। କିନ୍ତୁ ମୋ ପାଖରେ ସମୟ ନଥିଲା, ଲଢ଼ି ଛାଡ଼ିବା ସମୟ ହୋଇଯାଇଥିଲା। ଆଭା ବସିଲା ମହିଳାଙ୍କ ଆସନରେ, ଆଉ ମୁଁ ଓ ଦେବାନ ବସିଲୁ ପୁରୁଷ ଆସନରେ। ଭିକ୍ଷା ଯେଉଁ ଭିକ୍ଷୁକ ମାଗେ, ସେ ଯେ କାହିଁକି ଲରି ଛାଡ଼ିଲା ବେଳକୁ ଟ୍ରେନ୍ ଦବା ଭିତରେ ପରୀକ୍ଷା ଦେଇ ଗଲାବେଳକୁ ହୋଟେଲ ଦୁଆର ମୁହଁରେ ସିନେମା ଗୃହ ଆଗରେ ହାତ ପତେଇ ଦିଏ, ତାହା ବୁଝିବା ମନସ୍ତାତ୍ତ୍ୱିକମାନଙ୍କ ପକ୍ଷରେ ସହଜ ହୋଇପାରେ। ପ୍ରାଚୁର୍ଯ୍ୟ ଓ ତୃପ୍ତି ପାଖେ ଦୈନ୍ୟ ଓ ଅଭାବ କରପତେଇ ଯେଉଁ ଅଭିଯୋଗ ପଡ଼େ, ସେଥିରେ ରହସ୍ୟ ଅଛି, ପୁଣି ଗ୍ଲାନି ବି ଅଛି। ବସ୍ର ଚାରିଟା ଚକ ଘୁରିବାକୁ ଆରମ୍ଭ କରିଛି କି ନାହିଁ, ଗୋଟିଏ ପଙ୍ଗୁ ଦେବାନ ବାବୁଙ୍କୁ ହାତ ପତେଇ ଦେଇଛି। ଅଥର୍ବ ସେ ପଡ଼ିଯିବାର ଭୟ ବି ତାର ଥିଲା। ସେଇ ଭୟକୁ ଭୃକ୍ଷେପ ନ କରି ସେ ଦୌଡ଼ି ଦୌଡ଼ି ଯୋଡ଼ ହାତରେ ମାଗୁଥାଏ, ପଇସାଟିଏ, ଗୋଟିଏ ପଇସା, ହେ ବାବା ଗୋଟିଏ ପଇସା। ଦେବାନଙ୍କ ମୁହଁରେ ବିରକ୍ତି ଓ କ୍ରୋଧର ଚିହ୍ନ। ଶେଷ ମୁହୂର୍ତ୍ତକୁ ସେ ଆବିଷ୍କାର କଲେ ଯେ ଟିଫିନ୍ ବାକ୍ସ ଆଭା ସଜାଡ଼ି ଆଣିଛି, ଅଥଚ ଷ୍ଟେଟ୍ର ପ୍ରସିଦ୍ଧ ରାଜୋଦ୍ୟାନ କୂପର ସ୍ୱଚ୍ଛନୀର ସେ ସୁରେଇରେ ଆଣିପାରି ନାହିଁ। ଆଭାକୁ ସେ ସେଇଠି ଚେତେଇ ଦେଇଥିଲେ ଯେ ବମ୍ବେ ବା କଲିକତା ଗଲେ ମଧ୍ୟ ରାଜକୂପର ନଳ ଜଳ ନେବାକୁ ସେ ଭୁଲନ୍ତି ନାହିଁ, କାରଣ ବାଟରେ ଘାଟରେ ଯାହା ତାହା ପାଣି ପିଇବା ଅର୍ଥ ମୃତ୍ୟୁ। ତାପରେ ଏହି ପଙ୍ଗୁ ଭଳି ଭିକାରୀ ଗୁଡ଼ାକ ସଂସର୍ବରେ ଯେଉଁ ମାଟି ପାଣି ଆସୁଛି ତା ସହିତ ସୁସ୍ଥ ଜୀବ ସଂଯୋଗ ରଖିଲେ ପ୍ରାଣ ଆଉ ରହିବ ନାହିଁ। ଡ୍ରାଇଭର ବସ୍ ଛାଡ଼ିପାରୁନାହିଁ, ଦେବାନଙ୍କର ଅସୁବିଧା ହୋଇଛି। ବସ୍ ବି ସେହି ଷ୍ଟେଟ୍ ଭିତରେ ଦେଇ ଯାଏ। ଡ୍ରାଇଭରର ମନ ଖରାପ। ପ୍ରଥମେ ହାତ ଯୋଡ଼ି ସେ ଷ୍ଟିଅରିଂ ଚକ୍ରକୁ ନମସ୍କାର କରିସାରିବା ପରେ ଏ ଯେଉଁ ଦୁର୍ଯୋଗ ସେଥିରେ ତାର ରାଗ ହେଲା ବିଚରା ଭିକାରୀ ଉପରେ। ଅଗତ୍ୟ ଭାଷାରେ ସେ ତାକୁ କହିବାକୁ ଆରମ୍ଭ କରିଛି। ଦେବାନ ବାବୁ ବି ସମର୍ଥନ କଲେ, ଏଗୁଡ଼ାକ ଚୋର ବଦମାସ ବ୍ୟବସାୟ କରୁଛନ୍ତି, ବାର ବାହାର ଏଠୁ। ମୋ ପାଖରେ ଦୋ ପଇସିଟିଏ ବି ନଥିଲା, ଚାରଣ ଥିଲା, ସେତିକ ବଢ଼େଇଦେଲି। ବସ୍ ଚାଲିଲା। ଆଠ ମଲ୍ଲିକ, ଖରା ଧୂଳି ଓ ଆଣ୍ଠୁ ଯାକି ବସି ରହିବାର କଷ୍ଟରୁ ମୁଁ ତ୍ରାହି ପାଇଲି। ଘନ ଛାୟା ତଳେ ମୁଁ ବିଶ୍ରାମ କଲି। ଦେଖିଲି ମୋର ଜଣେ ଅଧ୍ୟାପକ ବନ୍ଧୁ ଆଠ ମଲ୍ଲିକ ବସ୍ରେ ଯାଉଛନ୍ତି। ଆଳପ ହେଲା, ବିଜ୍ଞାନର ଅଧ୍ୟାପକ ସେ, ତେଣୁ କଥା କଥାକେ ତାଙ୍କ ତୁଣ୍ଡରୁ ବାହାରେ ଆମେରିକା, ଆମେରିକାର ସଭ୍ୟତା, ଆମେରିକାର ସ୍ଲାଇସ୍କ୍ରେପର ବା ନଭଶ୍ଚମ୍ବି ଅଟ୍ଟାଳିକା, ଆମେରିକାର ପୁରୁଷ ଓ ସ୍ତ୍ରୀ, ଆମେରିକାର ଉଦ୍ଭିଦ, ଆମେରିକାର ଜାନ୍ତବ, ଆମେରିକାର ଫ୍ରି ଲଭ୍ ବା ଶସ୍ତା ପ୍ରଣୟ ଇତ୍ୟାଦି। ମତେ ସେ ସେଇଠି କହିଲେ, ଆଜି ଗୋଟେ ଆମେରିକାନ ମାଗାଜିନ୍ରେ ମୁଁ ପଢ଼ିଛି ପୁରୁଷ ଓ ସ୍ତ୍ରୀର କେଶରାଶିରୁ ଉତ୍କୃଷ୍ଟ ବିସ୍କିଟ୍ ଆଉ ପାଉଁରୁଟି ତିଆରି ହୋଇପାରୁଛି। ତେଣୁ ନେହେରୁ ସରକାର ତଥା ମହତାବ ସରକାର, ଓଡ଼ିଶା ସରକାର ସେ କହନ୍ତି ନାହିଁ, କାରଣ ବ୍ୟକ୍ତିବିଶେଷଙ୍କ ନାମ ଧରିଲେ ଯେ ବ୍ୟକ୍ତିତ୍ୱର ପରିସ୍ଫୁରଣ ହୁଏ ତାହା ଓଡ଼ିଶା ବା ଭାରତ କହିବା ଦ୍ୱାରା ପ୍ରକଟିତ ହେବ ନାହିଁ। ନାପିତମାନଙ୍କ ଦ୍ୱାରା କେଶ ସଂଗ୍ରହାଳୟ ସ୍ଥାପନ କରି ସେଥିରୁ ବିସ୍କିଟ୍ ଓ ପାଉଁରୁଟି ଆମଦାନୀ କରି ଦେଶକୁ ଖାଦ୍ୟ ସଙ୍କଟରୁ ରକ୍ଷା କରନ୍ତୁ। ବାବୁ ବାବୁ କିଛି ଖାଇନି, କିଛି ଦିଅ ବାବୁ, ଭଗବାନ ଭଲ କରିବେ। ବଡ଼ ପିଲାଟି ତୁଣ୍ଡରୁ ଏକଥା ବାହାରିଛି, ସାନ ପିଲା କନାଖଣ୍ଡେ ଦେଖାଇ ଭିକ୍ଷା ମାଗୁଛି। ବିଜ୍ଞାନ ଅଧ୍ୟାପକ କେଶ ସଂଗ୍ରହ ବ୍ୟବସ୍ଥାରୁ ଏପରି ଦାନ ଦାକ୍ଷିଣ ଦେଖାଇବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ। ତାପରେ ଦୁଇ ଭିକ୍ଷୁ ବାଳକଙ୍କର ମୁଣ୍ଡରେ କେଶର ଚିହ୍ନବର୍ଣ୍ଣ ବି ନାହିଁ। ରୋଗ ଓ ଖାଦ୍ୟାଭାବ ଅଧ୍ୟାପକଙ୍କର କେଶ ସଂଗ୍ରହ ବ୍ୟବସ୍ଥାକୁ ଆଗରୁ କାର୍ଯ୍ୟକାରୀ କରିଦେଇଛି। ଅଧ୍ୟାପକ ଆରମ୍ଭ କଲେ, ହୋପ୍ଲେସ୍ ହୋପ୍ଲେସ୍, ଏମାନଙ୍କ ଯୋଗୁଁ ଦେଶ କ୍ରମେ ଅବନତି ତଳକୁ ତଳକୁ ଯାଉଛି, ଅବନତି ହେଇ ଚାଲିଛି। ଆପଣ ଜାଣନ୍ତି ଆମେରିକାରେ ଭିକ୍ଷୁକ ସମସ୍ୟା ଆଦୌ ନାହିଁ, ସମସ୍ତେ କର୍ମଠ, ସମସ୍ତେ ଉପାର୍ଜନକ୍ଷମ। ଏମାନଙ୍କୁ କିଛି ଦେବା ଅର୍ଥ ଦେଶର ଉନ୍ନତି ପଥରେ କୁଠାର ହାତ କରିବା। ଅଧ୍ୟାପକଙ୍କ ଠାରୁ ନାସ୍ତିବାଣୀ ଶୁଣି ଭିକାରୀ ଦୁଇଟି ମତେ ଚାହିଁଲେ, କାରଣ ଅଧ୍ୟାପକଙ୍କ ବିମୁଖ ଭାବ ତାଙ୍କ ଆଶା ଉପରେ କୁଠାରଘାତ କରିସାରିଥିଲା। ପାଖ ପିଜୁଳି ଦୋକାନୀକୁ ଆଠଣ୍ଟାଏ ଭଙ୍ଗେଇ ଦେବାକୁ ଦେଇ ସେଥିରୁ ଦୁଇଅଣା ମୁଁ ଦୁହିଁଙ୍କୁ ଦେଲି। ସମୟ ହୋଇଥିଲା, ବସ୍କୁ ଆସିଲି। ଅଧ୍ୟାପକ ବନ୍ଧୁ ବିଦାୟ ଘେନି ଅନ୍ୟ ବସ୍ରେ ବସିଲେ। ପର ବିଶ୍ରାମ ସ୍ଥଳୀ ହେଉଛି ଅନୁଗୁଳ। ଜାନୁଆରୀ ଓହ୍ଲାଇ ମୁଁ ଦେଖିଲି ଆଭା ଝାଉଁଳିବା ଭାବରେ ରହିଛି। ଦେବାନ ବାବୁଙ୍କର ଉପଭୋଗ ପାଇଁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିଲେ ବି ସେହି ରାଜୋଦ୍ୟାନ ଜଳ ଅଭାବରୁ ତାହା ଏପର୍ଯ୍ୟନ୍ତ ବ୍ୟବହୃତ ହୋଇପାରିନାହିଁ। ସ୍ୱାସ୍ଥ୍ୟ ବିଷୟରେ ଏତେ ସତର୍କ ଥିବା ଦେବାନ ବାବୁଙ୍କୁ ମୁଁ ପ୍ରଶଂସା ନ କରି ରହିପାରିଲି ନାହିଁ। କୌଣସି ବନ୍ଧୁଙ୍କ ଘରୁ ଭଲ ପାଣି ମଗାଇ ତାଙ୍କୁ ବ୍ୟବହାର କରିବାକୁ କହିଲି। ଆଭା ଯେପରି ପ୍ରାଣ ଫେରି ପାଇଛି, ଅନିଚ୍ଛା ସତ୍ତ୍ୱେ ଦେବାନ ବାବୁ ତାହା ଗ୍ରହଣ କରିବାକୁ ରାଜି ହେଲେ। ନାଲି ରାସ୍ତା ଉପରେ ମୁଁ ଟିକିଏ ପାଦ ଖେଳେଇ ଆଣୁଛି, ଶୁଣିଲି ସେଇ ଚିରସ୍ରୁତ କାକୁସ୍ତ ପାଣି, ଦିଅ ବାବୁ, ଅନ୍ଧୁଣୀ ପୁଅ, ଅନ୍ଧୁଣୀଟିଏ, ପୁଅ ଗେରସ୍ତ କେହି ନାହାନ୍ତି, ଦିଅ ବାବୁ, ପଇସା ଅଧୁଲାଇ ଦିଅ, ଗରିବର ଦୁଃଖ ବୁଝ। ମୁଁ ଫେରି ଚାହିଁଲି। ଗୋଟିଏ ଅନ୍ଧୁଣୀ ବୁଢ଼ୀ ବିଖ୍ୟାତ ତୈଳବୀଜ ବ୍ୟବସାୟୀ ମାରୱାଡ଼ିକୁ ହାତ ପତେଇ ନିଜର ଦୁଃଖ ବଖାଣୁଛି। ହଜାଓ କିଛି ନାହିଁ, ଓଡ଼ିଶା କିଏ ଟାଙ୍ଗାଲକା ଦେଶେ, ସେଠଜୀ ଏତକ କହି କମର ଉପର ଲୁଗାକୁ ଆହୁରି ଭିଡ଼ି ବାନ୍ଧିଦେଲେ। ଅନ୍ଧୁଣୀକୁ ଅଣିଏ ପଇସା ବଢ଼େଇ ଦେଇ ମୁଁ ସେଠଜୀଙ୍କୁ ଦଣ୍ଡେ ଚାହିଁଲି। ମୋର ଦାନକୁ ଗୋଟିଏ ତାତ୍ସଲ୍ୟ ମିଶ୍ରିତ ଚାହାଣିରେ କରୁଣାସିକ୍ତ କରି ଦୁଇ ରୁକ୍ଷ ଅଧର ଉପରେ ଟିକିଏ ହସ ଖେଳେଇ ଆଣି ସେଠଜୀ ଆବୃତ୍ତି କଲେ, ଓଡ଼ିଶା ଟାଙ୍ଗାଳକା ଦେଶେ। ଟିକିଏ ଦୂରକୁ ଖଣ୍ଡିଏ ଓଡ଼ିଆ ସମ୍ବାଦପତ୍ର ଖୋଲି ଜଣେ ଟୋପି ଧରି ଝୁଲାହସ୍ତ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀଙ୍କର ପ୍ରାୟୋପବେଶନର ବାର୍ତ୍ତା ବୋଧୁଏ ପଢ଼ୁଥିଲେ। ଜଣାଯାଉଥିଲା ଯେପରି ଅଭିନିବେଶ ଟିକେ ବେଶୀ ହୋଇଯାଇଛି। ବାବୁ ଅନ୍ଧୁଣୀ ବୁଢ଼ୀ କଣ ଦିଅ ବାବୁ, ଟିକେ ଥରେ ନୁହେଁ ବହୁ ଥରେ ମର୍ମସିକ୍ତ ବାଣୀ କଂଗ୍ରେସ କର୍ମୀଙ୍କ କାନରେ ପଡ଼ିଛି, କିନ୍ତୁ ମହାତ୍ମାଙ୍କର ଅନଶନ ସମ୍ବାଦରେ ତାଙ୍କର ମତି ଏତେ ବିହ୍ୱଳ ହୋଇଛି ଯେ ବୁଢ଼ୀର ବିଳାପ କାନକୁ ଯାଉନାହିଁ। କେତେବେଳକୁ ବିରକ୍ତିରେ ସେ କହିଲେ, ଓହ କେତେ ବକ୍ବକ୍ କରୁଛୁ, ରହ ବିଡ଼ିଟା ଲଗାଏ କିଲୋ ବୁଢ଼ୀ। ନୀତି ଯଦି ତୁ ଭିକ ମାଗିବୁ ତେବେ ସମାଜର ସଂସ୍ଥା ରହିବ କିପରି,
ଏହାକୁ ଏହି କର୍ମୀ ଜଣକ ମୋ ଉପରେ ଦୃକ୍ପାତ କରି ସମାଜ ସଂସ୍ଥା ଭଳି ଗୋଟିଏ ରାଜନୈତିକ ଶବ୍ଦ ଶୁଣେଇ ପାରିଛନ୍ତି ବୋଲି ଆତ୍ମତୃପ୍ତିରେ ଟିକିଏ ହସ ହସିଲେ। ବୁଢ଼ୀ ସେଠାରୁ ଶୂନ୍ୟ ହସ୍ତରେ ଫେରିଲା। କର୍ମୀଙ୍କ ମୁହଁରେ ବିଡ଼ିଟା ବସ୍ ରାସ୍ତାର ମୋଡ଼ ବୁଲିବା ପର୍ଯ୍ୟନ୍ତ ଅଗ୍ନିକଣା ଝରାଉଥାଏ। ଟ୍ରେନ୍ ପ୍ରକୋଷ୍ଠ ଭିତରେ ଦେବାନଙ୍କ ଠାରୁ ଆରମ୍ଭ କରି ସେହି କଂଗ୍ରେସ କର୍ମୀଙ୍କ ପର୍ଯ୍ୟନ୍ତ ମୋର ଯାତ୍ରା ସଙ୍ଗୀ ରହିଛନ୍ତି। ଶୀତ ସନ୍ଧ୍ୟାର ଶୀତଳ ବାୟୁ କ୍ରମେ ସୁଶୀତଳ ହୋଇଯାଉଛି। ଟ୍ରେନ୍ର ଗତି କମି ଆସିଲା। ବିଜ୍ଞାନ ଅଧ୍ୟାପକ ସେତେବେଳକୁ ସିଗାରେଟ୍ରେ ନିଆଁ ଧରାଇ ସାରିଛନ୍ତି। ଦେବାନ ବାବୁ ପାଇପ୍ରେ ମଧ୍ୟ ବ୍ୟସ୍ତ, ତେଣୁ ତାଙ୍କ ପାଇପ୍ରୁ ସ୍ପୁଲିଙ୍ଗ ବାହାରୁଛି। କର୍ମୀଙ୍କର ବିଡ଼ି ମଧ୍ୟ ଲିଭି ନାହିଁ, ଗୋଟା ଉପରେ ଗୋଟାଏ ଚାଲିଛି। ତୈଳବୀଜ ବ୍ୟବସାୟ ସେଠଜୀ ଚିଲମରେ ଖଇନ ଦେଇ ଖୁଁ ଖୁଁ କରି ଟାଣି ଯାଉଛନ୍ତି। ଅନ୍ଧକାରର ମସି ତଳେ ମୋର ପ୍ରଲୁବ୍ଧ ଆତ୍ମା ଆଲୋକ ଖୋଜୁଛି। ମୁଁ କୃଷ୍ଣା ପ୍ରକୃତିକୁ ଚାହିଁ ରହିଥିଲି। ଦିଗ୍ବଳୟ ତଳେ ଗୋଟିଏ ନକ୍ଷତ୍ର ଜଳୁଥିଲା। ଷ୍ଟେସନ ସ୍ୱାଭାବିକ କୋଳାହଳ, ଦୁଇ ମୁହୂର୍ତ୍ତ ଭିତରେ ଷ୍ଟେସନର କୋଳାହଳ ଯେପରି ସ୍ଥିର ହୋଇଗଲା। କିଏ ମ କିଏ ସେ କ୍ଷୀଣ କଣ୍ଠରେ କିଏ କହିଲା, ଆଚାର୍ଯ୍ୟ। ସେ କଣ୍ଠ ପୁଣି ସ୍ପଷ୍ଟ ଶୁଣାଗଲା, ଆଚାର୍ଯ୍ୟ ମହାଶୟ। ସେ ସ୍ପଷ୍ଟ କଣ୍ଠ ପୁଣି ସ୍ପଷ୍ଟତର ଶୁଣାଗଲା, ଆଚାର୍ଯ୍ୟ ହରିହର। ଅନ୍ୟ ଜଣେ କିଏ କହିଲା, ଋଷି ପ୍ରତିମ ମୁଣ୍ଡିଆ ପ୍ରଣାମ ଜୁହାର ପାଦ ଧୂଳି ଦିଅନ୍ତୁ। ଉତ୍ତର ଶୁଭିଲା, ହଉ ବାବା ଭଲ ଅଛ, ଢେଙ୍କାନାଳରେ କାମ ଥିଲା ଯାଇଥିଲି। ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ କହିଲି, ମୋ କଥା ପିଲାଏ ଶୁଣିଛନ୍ତି, ସେଇ ମୋର ଶାନ୍ତି। ହଁ, ସତ୍ୟବାଦୀରେ ବ୍ରାହ୍ମଣ ହଳ କଲେ, ମୋ ଉପରକୁ ସମସ୍ତେ ଖପା। ହଉ ବାବା ଭଲ ଅଛ, ସୂତା କାଟୁଛ ତ, ଗୀତା ପଢ଼ିବ, ଯିଏ ଯେଉଁ ନୀତିରେ ଯାଅ ସେ ବୁଢ଼ା ଜନନାୟକଙ୍କୁ ମନରେ ରଖିଥିବ। ଆଚ୍ଛା ଆଚ୍ଛା, କେଉଁ ଡବାରେ ବସିବା, ଏଇଠି ବସିଗଲେ ହବନି, ସାରଙ୍ଗ ତମେ ଟିକେଟ୍ ଆଣ। ଉତ୍କଳର ଚିର ପରିଚିତ ସେହି ପୁରୁଷଙ୍କୁ ନଚିହ୍ନେ କିଏ, ହାତରେ ଖଣ୍ଡିଏ ମାତ୍ର ଶଯ୍ୟାସନ ଝୁଲାଇ କାନ୍ଧରେ ଖଣ୍ଡିଏ ମୁଣା ରଖି ସେ ଉଠି ଆସିଲେ ଆମରି ଡବାକୁ। ପ୍ରସନ୍ନ କାନ୍ତି, ଅନାଡମ୍ବର ଶୌର୍ଯ୍ୟ, ମୁହଁରେ ସାତ୍ତ୍ୱିକ ହସ। ଆରେ ବାବା, ଏଇଠି ସବୁ ବସିଛ, ହଉ ହଉ ବସ ବସ। ଦେବାନଙ୍କ ପାଇପ୍ ମୁହଁରୁ ଖସି ପଛ ଆଡ଼କୁ ଆଉଜି ଯାଇଛି। ଅଧ୍ୟାପକଙ୍କ ସିଗରେଟ୍ ଝରକା ବାଟେ ତଳେ ପଡ଼ିଗଲାଣି। ମାରୁଆଡ଼ି ଚିଲମଟାକୁ ତଳେ ଗଡ଼େଇ ଦେଇଛନ୍ତି। ବିଚାରା କର୍ମୀଙ୍କର ଅବସ୍ଥା ସବୁଠୁ ଉଦ୍ବେଗଜନକ। ସେ କିଛି କ୍ଷଣ ନିଶ୍ଚଳ ହୋଇଗଲେ, ତେଣୁ ତାଙ୍କ ଅଧରରେ ଅମାନିଆ ବିଡ଼ିଟା ଲାଗି ରହିଥିଲା। କିଏ ଭାନୁଶଙ୍କର, ଧୂଆଁ ଅଭ୍ୟାସ କାହିଁକି କଲ ବାବା, ମୁଁ ଦୂରରୁ ଦେଖୁଥାଏ। କର୍ମୀଙ୍କର ସମାଜ ସଂସ୍ଥା ଏତିକିରେ ଭାଙ୍ଗି ପଡ଼ିଲା। ସେ ଅସ୍ତବ୍ୟସ୍ତ ହୋଇ ଢୁ କରି ଗୋଟାଏ ମୁଣ୍ଡିଆ ମାରିଦେଲେ। ବିଜ୍ଞାନ ଅଧ୍ୟାପକ ହଠାତ୍ ଆରମ୍ଭ କରିଦେଲେ, ଆଜ୍ଞା ଭାରତ କଣ ମୌଳିକ ଶିକ୍ଷା ଯୋଜନାକୁ ଶୀଘ୍ର ଗ୍ରହଣ କରିପାରିବ, ଦାତାମାନେ ଏ ଅନ୍ଧକୁ ଦୟା କର, ନିଆଶ୍ରିକ ମାଗୁଛି, ପଇସା ଅଧଳା ଦିଅ, ଭଗବାନ ଦୟା କରିବେ, ଦିଅ ବାବା। ଅନ୍ଧ ଗୀତ ଧରିଛି, ଛଳ ଛଳ ଆଖିରେ ଉତ୍କଳର ଋଷି ବାରଣ କଲେ, ନାହିଁ ବାବା ଗୀତ ବୋଲ ନାହିଁ, ଗୀତ ବୋଲ ନାହିଁ, କଷ୍ଟ ହେବ, ହେଇଟି ନିଅ କହି ଆଚାର୍ଯ୍ୟ ଦୁଇ ଅଣିଟିଏ ଅନ୍ଧକୁ ବଢ଼ାଇଥିଲେ। ସାଙ୍ଗେ ସାଙ୍ଗେ ଦେବାନ କହିଲେ, ନେଇ ନେ ନୋଟଟାଏ ରଖ, ଦେଖିକି ରଖ। ଅଧ୍ୟାପକ ମନି ବ୍ୟାଗରୁ ଅଣ୍ଡାଳି ଆଣିଲେ ଟଙ୍କାଟିଏ, କହିଲେ, ନେ ଟଙ୍କାଟିଏ ରଖ, ସାଇତିକିରି ରଖ। ଆହା, ଏମାନେ ଦରିଦ୍ର ନାରାୟଣ, ଆମେରିକାରେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁ ପ୍ରକାର ପାଣ୍ଠି ରହିଛି। ମାରୁଆଡ଼ି ଖୋଷଣ ଫିଟେଇ କହିଲେ, ଲେ ଲୋ ଆଠାନା, ହମାରା ଗୋଦାମକୁ ଗଲେ ବହୁତ କିଛି ମିଳିବ। ଶେଷରେ କର୍ମୀ ପକେଟରୁ ବାହାର କଲେ ଚାରିଅଣା ପଇସା, କହିଲେ, ନେ ବାବା, ସମାଜର ସଂସ୍ଥା ରଖିବାକୁ ହେଲେ ତମକୁ ହିଁ ଆଗ ଦେଖିବାକୁ ହେବ। ଏ ଭିତରେ ଦୁଇଟି ଷ୍ଟେସନ ପାର ହୋଇଯାଇଛି। ମୁଁ ଚିତ୍ର ପ୍ରତିମା ଭଳି ବସି ରହିଥାଏ। ଦେବାନ ସାହେବ ପାଖକୁ ଆସି ମୋତେ ହଲେଇ ଦେଇ କହିଲେ, ଆପଣ କଣ ଦେଖୁଛନ୍ତି? ମୁଁ ଉତ୍ତର ଦେଲି, ପ୍ରକୃତି। ସେ ହସିଲେ, କହିଲେ, ଅନ୍ଧକୁ କିଛି ଦେଲେନି? ମୁଁ ଉତ୍ତର ଦେଲି, ନା। ଦେବାନ କହିଲେ, ମୁଁ କିନ୍ତୁ ସବୁଠାରୁ ଦେଖିଛି, ଆପଣ ଦେଇଦେଇ ଆସୁଛନ୍ତି। ମୁଁ କହିଲି, ହଁ, କିନ୍ତୁ ଏଠି ମୁଁ ଦେଇପାରିଲି ନାହିଁ, କାରଣ ଆଚାର୍ଯ୍ୟ ଥିଲେ ବୋଲି। ସେ ମୋର କାନ୍ଧରେ ସ୍ନେହରେ ହାତ ରଖି କହିଲେ, ମୁଁ ବି ଶିଖିଲି। ମୁଁ ପୁଣି କହିଲି, ମୋର ସେଇ ଏକା ଉତ୍ତର, ଆଚାର୍ଯ୍ୟ ଥିଲେ ବୋଲି। ଦେବାନ ବାବୁ ଏଥର ମୋତେ ଭଲ ଭାବରେ ଚାହିଁଲେ, ଆଉ କହିଲେ, ସତରେ ଆପଣ କବି ଭାବର ଲୋକ। ଟ୍ରେନ୍ ଚାଲିଥାଏ। ଦୂର ଚକ୍ରବାଳ ତଳେ ଏକାକୀ ସେହି ନକ୍ଷତ୍ରଟି ଆହୁରି ଦୀପ୍ତ ଦେଖାଉଥାଏ। ମୁଁ ମୁହଁ ଫେରାଇ ଆଣି ଦେଖିଲି, ଆଭା କଣ ଲେଖୁଛି, ତାର ଅଙ୍କ ଉପରେ ତାରି ଡାଏରୀଟି ଢଳି ପଡ଼ିଥିଲା।